ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। 2025-26 ବଜେଟ୍ରେ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଲାଗି 500 କୋଟି ଟଙ୍କା ଆର୍ କେବିକେ ଇଲାକାନ ଭିତ୍ତିଭୂମିର ବିକାଶ ଲାଗି 250 କୋଟି ଟଙ୍କା ବ୍ୟୟବରାଦ କରିଛନ୍। 17 ନମ୍ବର ବିଧାନସଭାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିକି ଆଞ୍ଚଳିକ ଭେଦଭାବ ଦୂର କରବାର ସହିତ ନିବେଶକେ ତହକାବାର ଲାଗି ଶାସନ ବ୍ୟବସ୍ଥା ଆର୍ ଲୋକଙ୍କ ଜୀବନଶୈଳୀଥି ଉନ୍ନତି ଆଣବାର ଲାଗି ଇ ଟଙ୍କା ଖର୍ଚ୍ଚ କରାଯିବା ବୋଲି କହିଛନ୍। ସେନ୍ତା ରାଜ୍ୟର ଭିତ୍ରିଆ ସୁରକ୍ଷା ଲାଗି ଏଥର ବଜେଟ୍ରେ 10,700 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଥି ନ୍ୟାୟିକ ଭିତ୍ତିଭୂମିର ବିକାଶ, ପୁଲିସ ବ୍ୟବସ୍ଥାର ଉନ୍ନତି, ମହିଳାମାନଙ୍କ ସୁରକ୍ଷା ବାଗି ଦିଗ ଉପରେ ଧ୍ୟାନ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏ ବଜେଟ୍ରେ ବିଧାୟକମାନଙ୍କ ବାର୍ଷିକ ହାତପାଣ୍ଠିକି 3 କୋଟିରୁ 5 କୋଟିକେ ବଢ଼େଇଛନ୍। ଇ ବାବଦ ବଛରକ 735 କୋଟି ଟଙ୍କା ଖର୍ଚ୍ଚ ହେବା। ସେନ୍ତା ରାଜ୍ୟ କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ପାଣ୍ଠିର ଲାଗି ବଜେଟ୍ରେ 14 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଆଡ଼େ ରାଜ୍ୟ ପ୍ରଯୁକ୍ତି କ୍ଷେତ୍ରଥି ଷ୍ଟାର୍ଟଅପ୍ମାନଙ୍କେ ତହକାବାର ଲାଗି ରାଜ୍ୟ ସରକାର ବଜେଟ୍ରେ 50 କୋଟିର ବ୍ୟବସ୍ଥା କରିଛନ୍। ବାୟୋଟେକ୍ନୋଲୋଜି ନୀତି 2024 ଜରିଏ ବାୟୋଟେକ୍ କ୍ଷେତ୍ରକେ ତହକାବାରକେ 231 କୋଟି ପ୍ରୋହାହନ ରାଶି ଘୋଷଣା କରିଛନ୍। ରାଜ୍ୟ କୃତ୍ରିମ ବୁଦ୍ଧିମତା, ଏଆଇର ବିକାଶ ଆର୍ ସେମିକଣ୍ଡକ୍ଟର ଲାଗି 20 କୋଟି ଟଙ୍କା ଲେଖା ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ସୃଷ୍ଟି ଲାଗି କାମ୍ପା ଯୋଜନାକେ 1,021 କୋଟି ଟଙ୍କା ବ୍ୟୟବରାଦ କରିଛନ୍। ବଜେଟ୍ରେ ସୁଭଦ୍ରା ଯୋଜନା ଜରିଏ 12 କୋଟି ଟଙ୍କା ଖର୍ଚ୍ଚାଥି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଲାଗୁ କରବାରକେ ଶ୍ରୀ ମାଝୀ ଘୋଷଣା କରିଛନ୍। ସେନ୍ତା ମିଶନ ଶକ୍ତିର ବ୍ୟୟ 2,775 କୋଟିକେ ବଢ଼ାଯାଇଛି। 100 କୋଟି ଟଙ୍କା ଖର୍ଚ୍ଚାଥି ଓଡ଼ିଶା ପୁଷ୍ଟି ମିଶନ ପ୍ରତିଷ୍ଠା କରବାରକେ ମୁଖ୍ୟମନ୍ତ୍ରୀ ଗଲାକାଲି ବିଧାନସଭାନ ଘୋଷଣା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲିଠାନୁ 4 ଦିନିଆ ଦିଲ୍ଲୀ ଆର୍ ରାଜସ୍ଥାନ ଗସ୍ତଥି ଯାଇଛନ୍। ଏ ଅବସରରେ ସେ ରାଜସ୍ଥାନର ଉଦୟପୁରଠାରେ ହେବାରକେ ଥିବା 2 ନମ୍ବର ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ସମ୍ମିଳନୀଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତା ଋତୁରୁ ଦିଲ୍ଲୀନ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିକରି ରାଜ୍ୟର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଆଉ 21 ତାରିଖ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 ପରୀକ୍ଷା ଆଜିଠାରୁ ମୂଲ ହେଉଛି। ରାଜ୍ୟର 1,276 କେନ୍ଦ୍ରନ କଳା, ବିଜ୍ଞାନ, ବାଣିଜ୍ୟ ଆର୍ ଧନ୍ଦାମୂଳକ ଶିକ୍ଷାର୍ଥୀ ରେଗୁଲାର ଆର୍ ଏକ୍ସରେଗୁଲାର ମିଶିକରି 393,608 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆଜି ପହିଲା ଦିନେ ବିଜ୍ଞାନ ବିଭାଗଥି ମାତୃଭାଷା ଓଡ଼ିଆ ପରୀକ୍ଷା ହେବା। ଏଥର 1,14,980 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେନ୍ତା 19 ତାରିଖ କଳା ଆଉ ବାଣିଜ୍ୟ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହେବା। ପରୀକ୍ଷା ଦିନର 10 ବଜେନୁ ଦୁଇପହର 1 ବଜେ ତକ୍ ଚାଲ୍ବା। 15 ମିନିଟ୍ ଆଗନୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକେ ପହଞ୍ଚିବେ। ପ୍ରଶ୍ନପତ୍ର ଲିକ୍ ରୋକବାର ଲାଗି 5 ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କପି ରୋକବାର ଲାଗି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଡିପୋମାନେ କରାଯାଇଛି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା କହିଛନ୍। ଯୁକ୍ତ 2 ପରୀକ୍ଷାକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ ହୋଇକରି ପରୀକ୍ଷା ଦେବାରକେ ତହକେଇକରି ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 23 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 119 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ରାଜ୍ୟର ଦୁଗ୍ଧ ଉତ୍ପାଦନକାରୀ ସଂସ୍ଥା ଓମ୍ଫେଡ୍କେ ଜାତୀୟ ସ୍ତରଥି ସ୍କଚ୍ ଆୱାର୍ଡ 2024 ମିଳିଛି। ନୂଆଦିଲ୍ଲୀନ ହୋଇଥିବା ଗୋଟିଏ ଖାସ୍ ଉତ୍ସବଥି ଓମ୍ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଆର୍ ସମ୍ବଲପୁର ପ୍ଲାଣ୍ଟ ପ୍ରବନ୍ଧକ ଡକ୍ଟର ସରୋଜ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ଗଲାକାଲି କଳାହାଣ୍ଡି ଜିଲ୍ଲାନୁ 5ଟା ବସ୍ଥି 192 ଜଣ ବରିଷ୍ଠ ନାଗରିକ କୋଲକାତା ଆର୍ କାମାକ୍ଷାକେ ଯାତ୍ରା କରିଛନ୍। ଇ ବସ୍ ଆଇବା 23 ତାରିଖ ଦିନ ଜିଲ୍ଲାକେ ଫେରବା। କାର୍ଯ୍ୟକ୍ରମଥି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇକରି ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍। ବରିଷ୍ଠ ନାଗରିକ ତୀର୍ଥଯାତ୍ରୀମାନଙ୍କୁ ନେଇକରି ଯାଉଥିବା ବସ୍ଥି ଯାତ୍ରୀମାନଙ୍କର ସୁବିଧା ଅସୁବିଧା ବୁଝିବାର ଲାଗି 6 ଜଣ ଅଧିକାରୀଙ୍କୁ ସାଙ୍ଗେ ପଠାଯାଇଛି। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ଠାରେ 2 ନମ୍ବର ଅନ୍ତଃ ଜିଲ୍ଲା ପଶ୍ଚିମ ଓଡ଼ିଶା ବିଜୟ ବାହାଦୂର ସିଂ ଆର୍ ଭୀମସେନ ଛତର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଆଜି ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲା ଭିତରେ ମ୍ୟାଚ୍ ହେବ। ସେଆଡ଼େ ଗଲାକାଲି 3 ନମ୍ବର ଦିନେ ଦେବଗଡ଼ ଆର୍ ଝାରସୁଗୁଡ଼ା ଭିତରେ ହୋଇଥିବା ମ୍ୟାଚ୍ ଥି ଦେବଗଡ଼ ଜିଲ୍ଲା ଝାରସୁଗୁଡ଼ାକେ ଟାଇବ୍ରେକର 3-2 ଥି ହରିଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବାକାଲିଠାନୁ ଘଡ଼ଘଡ଼ି ସାଙ୍ଗେ ବର୍ଷାର ସମ୍ଭାବନା ରହିଛି। ଗୁରୁବାରନୁ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଭିଲ୍ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏଛିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।